आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆଜି ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା 25ରେ ହେବ ମତଦାନ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଝାଡ଼ଖଣ୍ଡରେ ଉପଲବ୍ଧ ଖଣିଜ ସମ୍ଭଳର ସୁବିନିଯୋଗ କରାଯାଇପାରିଲେ ଆଗାମୀ ଦିନରେ ଏହା ଏକ ଉତ୍ପାଦନ ହବ୍ରେ ପରିଣତ ହୋଇପାରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି। ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ଭଳି ତିନୋଟି ବର୍ଗରେ ପ୍ରଦାନ କରାଯାଏ। କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଉଦ୍ୟୋଗ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା ଓ ପ୍ରଶାସନିକ ସେବା ସମେତ ବିଭିନ୍ନ ବିଭାଗ ଓ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। ରାଷ୍ଟ୍ରପତି ଗତମାସ 22 ତାରିଖରେ 3ଟି ପଦ୍ମବିଭୂଷଣ, 8ଟି ପଦ୍ମଭୂଷଣ ଏବଂ 55ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଦେଶର ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଥିଲା। ଆସନ୍ତା 25 ତାରିଖରେ ଏହି ପର୍ଯ୍ୟାୟରେ 6ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର 58ଟି ସଂସଦୀୟ ଆସନ ପାଇଁ ମତଦାନ ହେବ। ଦିଲ୍ଲୀର ସମସ୍ତ 7ଟି ଆସନ, ହରିୟାଣାର ସମସ୍ତ 10ଟି ଆସନ, ଉତ୍ତରପ୍ରଦେଶର 14ଟି, ବିହାର ଓ ପଶ୍ଚିମବଙ୍ଗର 8ଟି ଲେଖାଏଁ, ଓଡ଼ିଶାର 6ଟି, ଝାଡ଼ଖଣ୍ଡର 4ଟି ଏବଂ ଜାମ୍ମୁ କାଶ୍ମୀର ଗୋଟିଏ ଆସନରେ ମତଦାନ ହେବ। ଆସନ୍ତା ମାସ 4 ତାରିଖରେ ସମସ୍ତ ପର୍ଯ୍ୟାୟର ଭୋଟ୍ ଗଣତି କରାଯିବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଭୁବନେଶ୍ୱରଠାରେ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ମୋଦିଙ୍କ ରୋଡ୍ ଶୋ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବାଣୀବିହାର ପର୍ଯ୍ୟନ୍ତ ହେବ। ଏଥିଲାଗି କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ତା' ପରଦିନ କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀର ଗସ୍ତ କରି ନିର୍ବାଚନୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହିସବୁ ସ୍ଥାନରେ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି। ଆସନ୍ତା 13 ତାରିଖ ଦିନ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ଜାମ୍ମୁ କାଶ୍ମୀରର ଶ୍ରୀନଗର ଲୋକସଭା ଆସନ ଲାଗି ମତଦାନ ହେବ। ଏଥିଲାଗି ଭାରତର ନିର୍ବାଚନ ଆୟୋଗ ଜାମ୍ମୁ କାଶ୍ମୀରରେ 23ଟି ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ସେଥିମଧ୍ୟରେ 2ଟି ଅକ୍ଜିଲାରୀ ବୁଥ୍ ବା ଅତିରିକ୍ତ ମତଦାନ କେନ୍ଦ୍ର ଅନ୍ତର୍ଭୁକ୍ତ। ପ୍ରବାସୀ କାଶ୍ମୀର ପଣ୍ଡିତଙ୍କ ଲାଗି ସ୍ଥାନୀୟ ପ୍ରଶାସନ ଦ୍ୱାରା ଏହି 2ଟି ବୁଥ୍ ସ୍ଥାପନ କରାଯାଇଛି। ଆମର ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, ଯେଉଁ ସ୍ଥାନରେ 1500ରୁ ଅଧିକ ଯୋଗ୍ୟ ମତଦାତା ବସବାସ କରୁଥିବେ ସେହି ସ୍ଥାନରେ ଅକ୍ଜିଲାରୀ ବୁଥ୍ ସ୍ଥାପନ ଲାଗି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି। ତଦନୁଯାୟୀ ଅନୁରୂପ 2ଟି କେନ୍ଦ୍ର ସ୍ଥାପନ କରାଯାଇଛି। ଶ୍ରୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 13,000 ଉର୍ଦ୍ଧ କାଶ୍ମୀର ପଣ୍ଡିତ ଭୋଟର ତାଲିକାରେ ପଞ୍ଜିକୃତ ହୋଇଛନ୍ତି। ଦେଶ ବାହାରେ ରହୁଥିବା କାଶ୍ମୀର ପଣ୍ଡିତମାନେ ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବା ଲାଗି ଇତିମଧ୍ୟରେ 473ଟି ପୋଷ୍ଟାଲ ବାଲାଟ ମାଧ୍ୟମରେ ଶ୍ରୀନଗରର ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ନିଜର ଭୋଟ୍ ପଠାଇ ସାରିଛନ୍ତି। ଏହି ଲୋକସଭା ଆସନ ଲାଗି ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ନ୍ୟାସନାଲ୍ କନ୍ଫରେନ୍ସ ପକ୍ଷରୁ ଆଗା ରୁହୁଲ୍ଲା ମେହେଦି ଏହି ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ୱାହିଦ୍ ଉର୍ ରହମାନ ପାରାଙ୍କୁ ଏଥିଲାଗି ଟିକେଟ୍ ଦେଇଛି। ସେହିଭଳି ମହମ୍ମଦ ଆଶ୍ରଫ୍ ମୀର ଆପ୍ନି ପାର୍ଟି ପକ୍ଷରୁ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି। ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ବିଜେପିର ବରିଷ୍ଠ ନେତା ତଥା ଦଳର ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ଉତ୍ତରପ୍ରଦେଶର ଚିତ୍ରକୁଟଠାରେ ଆୟୋଜିତ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ଲାଗି କ୍ଷମତାସୀନ କରିବାକୁ ନିବେଦନ କରିଛନ୍ତି। ପରେ ଶ୍ରୀ ଶାହା ଫତେପୁରଠାରେ ଅନ୍ୟ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେବା ପରେ ସନ୍ଧ୍ୟାରେ ଲକ୍ଷ୍ନୌଠାରେ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଲକ୍ଷ୍ନୌ, ଉନାଓ, ମୋହନଲାଲଗଞ୍ଜ ଓ ରାୟବରେଲି ଲୋକସଭା ଆସନ ଏବଂ ଏହା ଅଧୀନରେ ଆସୁଥିବା ବିଧାନସଭା ଓ ବିଧାନ ପରିଷଦ ନିର୍ବାଚନ ମଣ୍ଡଳୀରେ ଆଗାମୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦଳର ରଣନୀତି ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏକ ଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ବାରାହିଚ୍ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଦେଶର କୃଷକ ଓ ଯୁବବର୍ଗଙ୍କ ବିରୁଦ୍ଧରେ ବିଜେପି କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି। ଏହାଛଡ଼ା ସେ ଧୌରାହାରା ଓ ଲକ୍ଷ୍ମୀପୁର ଖିରି ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରଚାର କାର୍ଯ୍ୟ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ରାୟବରେଲି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି। ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ଆଜି କନୌଜ ଜିଲ୍ଲାରେ ଏକ ନିର୍ବାଚନୀ ରାଲିକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶର କେତେକ ପ୍ରମୁଖ ଲୋକସଭା ଆସନ ମଧ୍ୟରେ ତେଲଙ୍ଗାନାର ସିକନ୍ଦରାବାଦ ସଂସଦୀୟ ଆସନ ଅନ୍ୟତମ। ଏହା ତେଲଙ୍ଗାନାର ସର୍ବବୃହତ୍ ଲୋକସଭା ନିର୍ବାଚନ ମଣ୍ଡଳୀ। ଏହି ସଂସଦୀୟ ଆସନ ଲାଗି 45 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି, ସେଠାରେ ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୃଷ୍ଟିରୁ ଦେଶବ୍ୟାପୀ ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି। ସେଠାରେ ମୁଖ୍ୟତଃ ବିଜେପି, ବିଆର୍ଏସ୍ ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ଆଶା କରାଯାଉଛି। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ସଭାପତି ଜି କିଶନ ରେଡ୍ଡୀ ଏହି ଆସନ ଲାଗି ପ୍ରାର୍ଥୀ ହୋଇଥିବା ବେଳେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଦାନମ ନଗେନ୍ଦର କଂଗ୍ରେସରୁ ଏବଂ ରାଜ୍ୟ ବିଧାନସଭାର ପୂର୍ବତନ ଉପବାଚସ୍କତି ପଦ୍ମରାଓ ଗୌଡ଼ ବିଜେପିରୁ ଏହି ଆସନ ଲାଗି ଟିକେଟ୍ ପାଇଛନ୍ତି। ଏହାଛଡ଼ା ବିଏସ୍ପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଓ ସ୍ୱାଧୀନ ଭାବେ 42 ଜଣ ପ୍ରାର୍ଥୀ ଏହି ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 21 ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା ଏହି ପ୍ରାର୍ଥୀମାନଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। 2014ରେ ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ହେବା ପରଠାରୁ ବିଜେପି କ୍ରମାଗତ ଦ୍ୱିତୀୟ ଥର ଲାଗି ବହୁମତରେ ଏହି ସଂସଦୀୟ ଆସନରୁ ବିଜୟୀ ହୋଇଛି। ବିଜେପି, କଂଗ୍ରେସ ଓ ବିଆର୍ଏସ୍ ପକ୍ଷରୁ ଏଥିଲାଗି ପ୍ରଚାର କାର୍ଯ୍ୟ ଜୋରଦାର କରାଯାଇଛି। ବିଭିନ୍ନ ଦଳର ଷ୍ଟାର୍ ପ୍ରଚାରକମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ରୋଡ୍ ଶୋ, ନିର୍ବାଚନ ର୍ୟାଲି, ଜନସମାବେଶ କରିବା ସହ ଘରକୁ ଘର ବୁଲି ପ୍ରଚାର ମଧ୍ୟ କରୁଛନ୍ତି। ଆସନ୍ତାକାଲି ସିକନ୍ଦରାବାଦ ଓ ହାଇଦ୍ରାବାଦ ଉଭୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ସେଠାରେ ଦେଶର ପୂର୍ବାଞ୍ଚଳର ଶିଳ୍ପଗୋଷ୍ଠୀ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି। ଏହି ସମ୍ମିଳନୀରେ ବିକଶିତ ଭାରତ ଗଠନ ଦିଗରେ ପୂର୍ବାଞ୍ଚଳର ଅଭିବୃଦ୍ଧି ସମ୍ପର୍କିତ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି, ଝାଡ଼ଖଣ୍ଡରେ ପ୍ରଚୁର ଖଣିଜ ସମ୍ପଦ ଉପଲବ୍ଧ ରହିଛି। ଏହାର ସୁବିନିଯୋଗ କରାଯାଇପାରିଲେ ଆଗାମୀ ଦିନରେ ଏହି ରାଜ୍ୟ ଏକ ଉତ୍ପାଦନ ହବ୍ରେ ପରିଣତ ହୋଇପାରିବ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗତ କିଛି ବର୍ଷ ଧରି ଅସ୍ଥିର ସରକାର କ୍ଷମତାରେ ରହିଥିବାରୁ ଝାଡ଼ଖଣ୍ଡର ବିକାଶ ଓ ଅଭିବୃଦ୍ଧିର ହାର ଆଶାନୁରୂପ ହୋଇପାରି ନାହିଁ। ତେବେ କେନ୍ଦ୍ରର ଏନ୍ଡିଏ ସରକାର ରାଜ୍ୟର ଅର୍ଥନୈତିକ ବିକାଶ ସହ ସେଠାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିଛନ୍ତି। ଏହି ସମାରୋହରେ ବିଜେପିର ରାଜ୍ୟ ସଭାପତି ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କହିଛନ୍ତି, ତାଙ୍କ ଦଳ ଯଦି ରାଜ୍ୟରେ କ୍ଷମତାକୁ ଆସେ ତେବେ ଝାଡ଼ଖଣ୍ଡର ସର୍ବାଙ୍ଗୀନ ଉନ୍ନତି କରିବା ସହ ଏକ ଭୟ ତଥା ନକ୍ସଲମୁକ୍ତ ପରିବେଶ ସୃଷ୍ଟି କରିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ। ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ 5 ଜଣ ମହିଳାଙ୍କ ସମେତ 8 ଜଣ ଶ୍ରମିକଙ୍କର ପ୍ରାଣହାନୀ ଘଟିଛି। ଏହାଛଡ଼ା ଆଉ 12 ଜଣ ଗୁରୁତର ଭାବେ ଆହତ ହୋଇଥିବାର ଖବର ମିଳିଛି। ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ସ୍ଥାନୀୟ ପ୍ରଶାସନ କହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ନେଇ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଶୋକବାର୍ତ୍ତା ଦେଇ ରାଷ୍ଟ୍ରପତି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଉ କିଛି ସମୟ ପରେ ମୁକାବିଲା ହେବ। ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ଉଭୟ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ 11ଟି ମ୍ୟାଚ୍ରୁ 4ଟି ଲେଖାଏଁରେ ବିଜୟୀ ହୋଇ 8 ପଏଣ୍ଟ ପାଇଛନ୍ତି। ତେବେ ଅଧିକ ରନ୍ ହାର ଯୋଗୁଁ ବେଙ୍ଗାଲୁରୁ ପଏଣ୍ଟ ତାଲିକାର 7ମ ସ୍ଥାନରେ ଥିବାବେଳେ ପଞ୍ଜାବ 8ମ ସ୍ଥାନରେ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆଜି ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା 25ରେ ହେବ ମତଦାନ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।